ଚିତ୍ରରେ ଯେଉଁ ଦୁଇଜଣଙ୍କୁ ଦେଖୁଛ ସେମାନେ କାଠ ପଥରରେ ତିଆରି ପ୍ରତିମା ଓ ମୂର୍ତ୍ତିଗୁଡ଼ିକୁ ନିଆଁରେ ପକାଇ ଦେଉଛନ୍ତି। ସେମାନଙ୍କର ପୁରୁଣା ସ୍ୱଭାବ ମରିଯାଇଛି। ସେମାନେ ଜାଣନ୍ତି ଯୀଶୁଙ୍କର ଶକ୍ତି ସବୁଠାରୁ ବେଶୀ, ତେଣୁ ସେମାନେ ମାଟିରେ ତିଆରି ମୂର୍ତ୍ତିଗୁଡ଼ିକୁ ନିଆଁରେ ପୋଡ଼ି ପକାଉଛନ୍ତି। ଯୀଶୁ କହିଲେ, ତୁମେମାନେ ଦୁଇ ପ୍ରଭୁର ଦାସ ହୋଇପାରିବ ନାହିଁ। ତୁମାନେ ଶୈତାନକୁ ବିଶ୍ୱାସ କର ନାହିଁ, ରୋଗ ହେଲେ ଗୁଣି କର ନାହିଁ, କି ଭୂତପ୍ରେତକୁ ବିଶ୍ୱାସ କର ନାହିଁ। ଯେତେବେଳେ ତୁମକୁ ଭୟ ଲାଗେ ବା ତୁମାନେ ରୋଗରେ ପଡ଼, ସେତେବେଳେ ମୋ ନାମରେ ପ୍ରାର୍ଥନା କର। ଯୀଶୁଙ୍କ ନାମରେ ଖୁବ୍ ଶକ୍ତି ଅଛି। ସେ କହିଛନ୍ତି, ମୁଁ ତୁମକୁ କଦାପି ଛାଡ଼ିବି ନାହିଁ।